ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। ସନ୍ଧ୍ୟାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ ବୈଠକ ବସିବା ସମ୍ଭାବନା। ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ଆରମ୍ଭ ହେଲା ଚାରଧାମ ଯାତ୍ରା। ଆନ୍ଧ୍ରପ୍ରଦେଶ କାନ୍ଥ ଭୁଷୁଡ଼ିବା ଘଟଣା ଓ କୋଲକାତା ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ବାସବ ଜୟନ୍ତୀ ଅବସରରେ ଜଗଦ୍ଗୁରୁ ବସବେଶ୍ୱରଙ୍କ କୃତିକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହା ହେଉଛି ପ୍ରଥମ କ୍ୟାବିନେଟ୍ ବୈଠକ। ଆଜି ଅପରାହ୍ନରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ମଧ୍ୟ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ ବୈଠକ ବସିବାର ସମ୍ଭାବନା ରହିଛି। ଅକ୍ଷୟ ତୃତୀୟା ଅବସରରେ ଚାରଧାମ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବା ସହିତ ଏହି ଯାତ୍ରା ଆରମ୍ଭ ହୋଇଛି। ବୈଦିକ ଶ୍ଳୋକ ଓ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ମଧ୍ୟରେ ଦ୍ୱାର ଖୋଲାଯାଇଥିଲା। ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମରେ ପୂଜାର୍ଚ୍ଚନା କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଉତ୍ତରକାଶୀ ଜିଲ୍ଲାରେ ପହଞ୍ଚୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୂଜାର୍ଚ୍ଚନା କରିଥିଲେ। ଆସନ୍ତା ଶୁକ୍ରବାର କେଦାରନାଥ ଧାମର ଦ୍ୱାର ଖୋଲିବାକୁ ଥିବାବେଳେ ରବିବାର ଦିନ ବଦ୍ରୀନାଥ ଧାମର ଦ୍ୱାର ଖୋଲିବ। ମୁକୁବା ଗ୍ରାମଠାରେ 6 ମାସ ଶୀତକାଳୀନ ବାସଭବନରେ ରହିବା ପରେ ଗତକାଲି ଗଙ୍ଗା ଦେବୀ ଗଙ୍ଗୋତ୍ରୀ ଧାମ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ। ଭୈରବଘାଟିସ୍ଥିତ ଭୈରବ ମନ୍ଦିରଠାରେ ଗତରାତିରେ ଦେବୀଙ୍କ ବିମାନ ବିଶ୍ରାମ ପାଇଁ ଅଟକିଥିଲା। ତୀର୍ଥ ପୁରୋହିତ ରାଜେଶ ସେମୱାଲ କହିଛନ୍ତି ଭୈରବଘାଟିରୁ ଗଙ୍ଗୋତ୍ରୀ ପର୍ଯ୍ୟନ୍ତ ଆଜି ଠାକୁରାଣୀଙ୍କ ବିମାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଏହି ତୀର୍ଥଯାତ୍ରାକୁ ଅଧିକ ଦିବ୍ୟ ଓ ଭବ୍ୟ କରିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସୁରକ୍ଷା, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି। ଚାରଧାମ ଯାତ୍ରା ଉଦ୍ଘାଟନକୁ ଆକାଶବାଣୀ ପକ୍ଷରୁ ସିଧା ପ୍ରସାରଣ କରାଯାଇଛି। ଆଜି ଗଙ୍ଗୋତ୍ରୀ ଧାମ ଏବଂ ଯମୁନୋତ୍ରୀ ଧାମର ସିଧା ପ୍ରସାରଣ କରାଯାଇଥିବା ବେଳେ କେଦାରନାଥ ଧାମ ଖୋଲିବାର ସିଧା ପ୍ରସାରଣ ମେ 2 ତାରିଖ ସକାଳ 6ଟାରେ ଏବଂ ବଦ୍ରୀନାଥ ଧାମ ଖୋଲିବାର ସିଧା ପ୍ରସାରଣ ଆସନ୍ତା 4 ତାରିଖ ସକାଳ 6:30-6:17 ପର୍ଯ୍ୟନ୍ତ ଚାଲିବ। ଆକାଶବାଣୀର ଇନ୍ଦ୍ରପ୍ରସ୍ଥ, ଏଫ୍ଏମ୍ ଗୋଲ୍ଡ ଏବଂ ଆରାଧନା ଚ୍ୟାନେଲ୍ ସହିତ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଏହା ଉପଲବ୍ଧ ହେବ। ଆଜିଠାରୁ ମେ 4 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା 7:30-7:45 ପର୍ଯ୍ୟନ୍ତ ଏହି ଯାତ୍ରା ସମ୍ବନ୍ଧୀୟ ରିପୋର୍ଟ ପ୍ରସାରଣ କରାଯିବ। ପଶ୍ଚିମବଙ୍ଗର କେନ୍ଦ୍ରୀୟ କୋଲକାତାର ମାଛୁଆ ଅଞ୍ଚଳର ଏକ ଫଳ ବଜାରରେ ଥିବା ଗୋଟିଏ ହୋଟେଲରେ ଗତରାତିରେ ଅଗ୍ନିକାଣ୍ଡ ଘଟି 15 ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ 8:15 ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର କାରଣ ଜଣାପଡ଼ିନାହିଁ। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା କୋଲକାତା ପୁଲିସ୍ କମିଶନର ମନୋଜ କୁମାର ବର୍ମା କହିଛନ୍ତି ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ରାଜ୍ୟ ପ୍ରଶାସନକୁ ଅନୁରୋଧ କରିବା ସହ ଏଭଳି ଘଟଣା ରୋକିବା ଲାଗି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ନଜର ରଖିବାକୁ ଆହ୍ୱାନ ଦେଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। କୋଲକାତାରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ପିଏମ୍ଓ ଇଣ୍ଡିଆ ହ୍ୟାଣ୍ଡେଲ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଆହତମାନଙ୍କୁ 50,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ। ପ୍ରଧାନମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶାଖାପାଟଣା କାନ୍ଥ ଭୁଷୁଡ଼ିବା ଘଟଣାରେ ମୃତ ମହିଳାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଏହି ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ପିଛା 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ଚିକିତ୍ସା ନିମନ୍ତେ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଆକାଶବାଣୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାସବ ଜୟନ୍ତୀ ଅବସରରେ ଜଗଦ୍ଗୁରୁ ବସବେଶ୍ୱରଙ୍କ କୃତିକୁ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସମାଜ ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ଅବହେଳିତଙ୍କ ଉନ୍ନତି ପାଇଁ ତାଙ୍କର ଅକ୍ଲାନ୍ତ ପ୍ରୟାସ ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି ବୋଲି କହିଛନ୍ତି।
ଭଗବାନ ବସବେଶ୍ୱର ନେ କହା ଥା ଜୀବନ ମେ ଏକ ନିଶ୍ଚିତ ଲକ୍ଷ୍ୟ କୋ ପ୍ରାପ୍ତ କରନେ କେ ଲିଏ କମ ଆୟୁ ତକ ଜୀନା ଲକ୍ଷ୍ୟ ବିହୀନ ଜୀବନ କେ 100 ବର୍ଷ ସେ ବି ଜ୍ୟାଦା ବେହତର।
ଭଗବାନ ବସବେଶ୍ୱରା ନେ ହମେ ୟାନି କର୍ମ କରନେ କା ୟାନି ଦୂସରୋଁ କି ମଦଦ କରନେ କା ରାସ୍ତା ଦିଖାୟା। ହମାରି ଯୋଜନାଓଁ ମେ ଭି ଆପ କାୟିକା ଔର ଦାସୋହା କା ପ୍ରଭାବ ଜରୁର ଦେଖ ସକତେ ହୈଁ। ଭଗବାନ ବସବେଶ୍ୱର ଜୀ ନେ ହମାରେ ସମାଜ କୋ ଜୋ ଉର୍ଜା ଦି ଉନ୍ହୋନେ ଲୋକତନ୍ତ୍ର ଶିକ୍ଷା ଔର ସମାନତା କେ ଜୋ ଆଦର୍ଶ ସ୍ଥାପିତ କିଏ ଥେ ଆଜ ଭି ଭାରତ କି ବୁନିଆଦ ମେ ଭଗବାନ ବସବେଶ୍ୱର କି ପ୍ରେରଣା ନିଃସ୍ୱାର୍ଥ ସେବା କି ନିଷ୍ଠା ଏହି ହମାରେ ଭାରତ କି ମିଆଦ ହେ। ଜିତନି ମଜବୁତ ୟେ ବୁନିଆଦ ହୋଗୀ ଉତନା ହି ମଜବୁତ ହମାରା ଦେଶ ହୋଗା।
ପବିତ୍ର ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିକୁ ଶୁଭଦିନ ଭାବେ ଗଣନା କରାଯାଇ ଆଜି ଭିନ୍ନ ଭିନ୍ନ ଶୁଭକାର୍ଯ୍ୟର ଆରମ୍ଭ କରାଯାଉଛି। କୃଷିଭିତ୍ତିକ ଏହି ପର୍ବରେ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାନବିକତା ପ୍ରତି ସମର୍ପିତ ଏହି ପର୍ବ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ସଫଳତା ଆଣୁ ବୋଲି ସେ କାମନା କରିଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୁହିକ ସଂକଳ୍ପରେ ଏହି ପର୍ବ ନୂତନ ଶକ୍ତି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଓୟୁଏଟିରେ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ଯୋଜନାରେ ରାଜ୍ୟର 50 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ 1,000 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ସକାଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିମନ୍ତେ ଅନୁଷ୍ଠିତ ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମୟର ଆବଶ୍ୟକତା। ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିବା ପାଇଁ ଉଭୟ ଜାତୀୟ ଏବଂ ରାଜ୍ୟସ୍ତରରେ ରାଜନୈତିକ ସ୍ଥିରତା ଆବଶ୍ୟକ ବୋଲି ସେ କହିଛନ୍ତି।
विकसित होना है, भारत को दुनिया की आर्थिक महाशक्ति होना है तो देश में और राज्यों में एक राजनीतिक स्थिरता की आवश्यकता है। वन नेशन वन इलेक्शन ये दौड़ नहीं है, ये 2047 तक ଭାରତ ଦୁନିଆ ମେ ସବସେ ମଜବୁତ ଦେଶ ବନାନେ କେ ଲିଏ ଦୌଡେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ତାଙ୍କର ପ୍ରଥମ ଦିନ ଗସ୍ତରେ ପ୍ରଧାନମନ୍ତ୍ରୀ ମୁମ୍ବାଇଠାରେ ୱାର୍ଲଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରଦିନ ପ୍ରଧାନମନ୍ତ୍ରୀ କେରଳ ଗସ୍ତ କରି ଭିଜନ ଜାମ୍ ଆନ୍ତର୍ଜାତିକ ଗଭୀର ଜଳ ସାମୁଦ୍ରିକ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଘଟିବ। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ପରେ ପ୍ରଧାନମନ୍ତ୍ରୀ ଅମରାବତୀଠାରେ 58,000 କୋଟି ଟଙ୍କାର ବିବିଧ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସମୟରେ ଲାଗୁ ହୋଇଥିବା ଶୁଳ୍କ ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ଚୁକ୍ତି କରିବା ଲାଗି ଦକ୍ଷିଣ କୋରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଚଳିତ ସପ୍ତାହରେ ପୁଣିଥରେ ଆଲୋଚନା କରିବେ। ଦକ୍ଷିଣ କୋରିଆର ବାଣିଜ୍ୟ, ଶିଳ୍ପ ଓ ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ୱାଶିଂଟନ୍ରେ ଦୁଇଦିନିଆ ବୈଷୟିକ ଆଲୋଚନା ହେବ। ଆସନ୍ତା ଜୁଲାଇ 8 ତାରିଖରେ ଶୁଳ୍କ ବ୍ୟବସ୍ଥା ଉପରେ 90 ଦିନର ବିରତି ଅବଧି ଶେଷ ହେବା ପୂର୍ବରୁ ଆମେରିକାର ନୂତନ ଶୁଳ୍କ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏକ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଶିଳ୍ପ ସହଯୋଗକୁ ପ୍ରୋହାହିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ଉଭୟ ଦେଶ 4 ପ୍ରମୁଖ କ୍ଷେତ୍ର, ଶୁଳ୍କ ଏବଂ ଅଣଶୁଳ୍କ ପଦକ୍ଷେପ, ଅର୍ଥନୈତିକ ନିରାପତ୍ତା, ନିବେଶ ସହଯୋଗ ଏବଂ ମୁଦ୍ରାନୀତି ଉପରେ ଆଲୋଚନା ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ଆଇପିଏଲ୍ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ଦିଲ୍ଲୀ କ୍ୟାପିଟାଲ୍ସକୁ 14 ରନ୍ରେ ପରାସ୍ତ କରିଥିଲା। ନିର୍ଦ୍ଧାରିତ 20 ଓଭରରେ କୋଲକାତା 9 ୱିକେଟ୍ ବିନିମୟରେ 204 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଙ୍ଗ କ୍ରିସ୍ ରଘୁବଂଶୀ ସର୍ବାଧିକ 44 ରନ୍ ସଂଗ୍ରହ କରିଥିଲେ। 205 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 9 ୱିକେଟ୍ ବିନିମୟରେ 190 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଫ୍ଲାପ୍ ଡୁପ୍ଲେସି ସର୍ବାଧିକ 62 ରନ୍ ଏବଂ ଅଧିନାୟକ ଅକ୍ଷର ପଟେଲ 43 ରନ୍ ସଂଗ୍ରହ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। ସନ୍ଧ୍ୟାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ ବୈଠକ ବସିବା ସମ୍ଭାବନା। ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ଆରମ୍ଭ ହେଲା ଚାରଧାମ ଯାତ୍ରା। ଆନ୍ଧ୍ରପ୍ରଦେଶ କାନ୍ଥ ଭୁଷୁଡ଼ିବା ଘଟଣା ଓ କୋଲକାତା ହୋଟେଲ୍ ଅଗ୍ନିକାଣ୍ଡ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ବାସବ ଜୟନ୍ତୀ ଅବସରରେ ଜଗଦ୍ଗୁରୁ ବସବେଶ୍ୱରଙ୍କ କୃତିକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।